ଫସଲ ବେଳେ ସେ ଠିଆ ହେଉଛି କିଏ ବା କାହା।